ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଖରିଫ ଧାନକିନା ସ୍ଥିତି ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ବାବଦେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ କଲାକାଲ ଭୁବନେଶ୍ୱର ଲୋକସେବା ଭବନର ସମୀକ୍ଷା କରିଛନ୍। ବୈଠକର ସୂଚନା ଅନୁସାରେ ଜାନୁଆରୀ 3 ତାରିଖ ତକ 18 ଜିଲ୍ଲାନ ଧାନକିନା ଚାଲିଥିବା ବେଳେ 11,84,000 ମେଟ୍ରିକ୍ ଟନ୍ ଧାନ କିଣା ଯାଇଛି। ଇ ବଛର ଧାନ ବିକିବାରକେ 19,67,812 ଜନ ଚାଷୀ ପଞ୍ଜିକୃତ ହୋଇଛନ୍। ଖୁବ୍ ଜଲ୍ଦି ବାଦ୍ ପଡ଼ିଥିବା ଜିଲ୍ଲାମାନଙ୍କୁ ବି ଧାନକିନା ମୂଲ କରାଯିବା। ଚାଷୀମାନଙ୍କର ସ୍ୱାର୍ଥକେ ନଜରଥି ରଖିକରି ମଣ୍ଡିମାନଙ୍କର ସୁପରିଚାଳନା କରବାର ଲାଗି ମୁଖ୍ୟ ଶାସନ ସଚିବ ଇ ଅବସରରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ସେନ୍ତା ରାଇଜେ ସାଧାରଣ ବଣ୍ଟନ ବ୍ୟବସ୍ଥାକେ ଠିକ୍ ଭାବେ ପରିଚାଳନା କରିକିରି ସବୁ ହିତାଧିକାରୀମାନଙ୍କ ପାଖକେ ରାସନ ଯୋଗାଇ ଦେବାରକେ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍। ବିଭାଗର କାମକାଜର ଆଧୁନିକୀକରଣ ବ୍ୟବସ୍ଥାକେ ବିଲ୍ ସେ ପ୍ରଶଂସା କରିଛନ୍। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱରର ଆମ ବସ୍ ସେବାର ସୁରକ୍ଷା ଓ ପରିଚାଳନା ବାବଦେ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଆମ ବସ୍ ସେବାର ପରିଚାଳନା ଲାଗି ଶ୍ରୀମତୀ ପାଢ଼ୀଙ୍କ ଅଧ୍ୟକ୍ଷତାଥି ଗୋଟିଏ 5-ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଏହି କମିଟି ନିୟମିତ ଭାବେ ଆମ ବସ୍ର ତଦାରଖ ପରିଚାଳନା ଶୃଙ୍ଖଳାଥି ଉନ୍ନତି ଓ ସୁରକ୍ଷା ବଢ଼ାବାର ଦିଗେ ନଜର ଦେବା। ଫି 15 ଦିନେ ଥରେ ଏହି କମିଟି ଆମ ବସ୍ ସେବା ଓ ସୁରକ୍ଷାର ସମୀକ୍ଷା କରିକି କେନ୍ସି ସମସ୍ୟା ଦେଖାଦେଲେ ତୁର୍ତ୍ତି ସମାଧାନ କରବାର ଦିଗେ ପଦକ୍ଷେପ ନେବେ। ଗଲାକାଲି ଏହି କମିଟି ଆମ ବସ୍ ସେବାର ସମୀକ୍ଷା କରିଥିଲେ। ବିକଶିତ ଭାରତ ଜି ରାମଜୀ ଆଇନ ଲାଗି ରାଜ୍ୟର ଗାଁମାନଙ୍କେ ଖାସ୍ ଗ୍ରାମସଭାମାନଙ୍କର ଆୟୋଜନ କରାଯିବା। ଇ ଆଇନ ଜରିଏ ଲୋକଙ୍କୁ କେନ୍ତା ଲାଭ ମିଳିବା ସେ ବାବଦେ ସଚେତନ କରାଯିବା ସହିତ ଗ୍ରାମସଭାମାନଙ୍କେ ଇତର ପ୍ରଚାର ପ୍ରସାର କରାଯିବା। ଇ ବାବଦେ ସବୁ ଜିଲ୍ଲାପାଳ ଆଉ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ପଞ୍ଚାୟତିରାଜ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମସଭା ଉତ୍ତରୁ ତାର ଜିଓଟ୍ୟାଗ୍ ଫଟୋ ଭିଡ଼ିଓ ଆଉ ବୈଠକର ବିବରଣୀ ପଞ୍ଚାୟତର ଆପ୍ ମାନଙ୍କେ ଅପଲୋଡ୍ କରବାରକେ ନିର୍ଦ୍ଦେଶ ଦିଆଯାଇଛି। ଗାଁମାନଙ୍କେ ଥିବା ସରକାରୀ କାର୍ଯ୍ୟାଳୟ କାନ୍ଥି କମ୍ୟୁନିଟି ହଲ୍ ପଞ୍ଚାୟତ କାର୍ଯ୍ୟାଳୟ ଆଉ ଗ୍ରାମସଭା ହେଉଥିବା ଠାନମାନଙ୍କେ ସୂଚନା ହୋର୍ଡିଂ ଲଗାଯିବା। ସାମାଜିକ ଗଣମାଧ୍ୟମଥି ବିଲ୍ ପ୍ରଚାର ପ୍ରସାର କରବାରକେ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ପରମ୍ପରା ନାଥି ଜୀବଜନ୍ତୁଙ୍କର ହତ୍ୟା ନାଇଁ କରାଯାଉ ବୋଲି ଆଗର କେନ୍ଦ୍ରମନ୍ତ୍ରୀ ଆଉ ବିଶିଷ୍ଟ ପରିବେଶବିତ୍ ମାନେକା ଗାନ୍ଧି କହିଛନ୍। ଭୁବନେଶ୍ୱର ଜୟଦେବ ଭବନର ଗଲାକାଲି ଗୋଟିଏ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଶ୍ରୀମତୀ ଗାନ୍ଧି କହିଛନ୍, ମହାତ୍ମା ଗାନ୍ଧିଙ୍କର କାର୍ଯ୍ୟଧାରାର କେନ୍ଦ୍ରବିନ୍ଦୁ ପ୍ରାଣୀ କଲ୍ୟାଣ ଥିଲା। କେନ୍ସିଭିଲ୍ କାରଣ ଦେଖିକରି ଜୀବଜନ୍ତୁଙ୍କର ହତ୍ୟା କରା ନାଇଯାଉ। ସେମାନଙ୍କର ସୁରକ୍ଷା ସମକର ନୈତିକ କର୍ତ୍ତବ୍ୟ ହେବାର ଦରକାର। ପ୍ରାଣୀ କଲ୍ୟାଣ ଆଇନ ଜୀବଜନ୍ତୁଙ୍କର ଜୀବନ ରକ୍ଷା ଲାଗି ଗୋଟିଏ ଭଲ୍ ଆଇନ ଆଏ ବୋଲି ଶ୍ରୀମତୀ ଗାନ୍ଧି କହିଛନ୍। ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଆବାସିକ କାର୍ଯ୍ୟାଳୟକୁ ଯାଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀମତୀ ଗାନ୍ଧି ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଭାରତ 2032 ତକ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରଟି 4 ନମ୍ବର ଦେଶ ହେବା ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ଶ୍ରୀ ବୈଷ୍ଣବ କହିଛନ୍, ଦେଶରେ 4 ସେମିକଣ୍ଡକ୍ଟର କମ୍ପାନୀ ଇ ବଛନ ଉତ୍ପାଦନ ମୂଲ କରବେ। ଏହି କମ୍ପାନୀମାନେ ପ୍ରମୁଖ ଅଟୋମୋବାଇଲ୍ ଆଉ ଟେଲି କମ୍ପାନୀମାନଙ୍କୁ ସେମିକଣ୍ଡକ୍ଟର ଯୋଗାବେ। ଦେଶର 299 ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ତରଫରୁ ସେମିକଣ୍ଡକ୍ଟର ଚିପ୍ ଡିଜାଇନ୍ କରବା। ସରକାର ଏପତକ 10 ଚିପ୍ ତିଆରି ୟୁନିଟ୍କେ ଅନୁମୋଦନ କରିଛନ୍। ସେମିକଣ୍ଡକନ୍ ଇଣ୍ଡିଆ ସେମିଲନୀଥି 1,60,000 କୋଟି ଟଙ୍କାର ପୁଞ୍ଜିନିବେଶ ସେମିକଣ୍ଡକ୍ଟର କ୍ଷେତ୍ରକେ ଆହୁରି ଆକୃଷ୍ଟ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ପୁରୀ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର ଆଜି ପୁଷ୍ୟାଭିଷେକ ନୀତି କରାଯିବା। ଶ୍ରୀନହରନ ଗଜପତି ମହାରାଜ ସିଂହାସନଥି ବସ୍ଲା ଉତ୍ରୁ 16 ଶାସନ ବ୍ରାହ୍ମଣ ସହିତ 32 କରବାଡ଼ ବ୍ରାହ୍ମଣ ଆଉ ପଣ୍ଡିତମାନେ ଶ୍ରୀଫଳ ଆଉ ପୈତା ଦେଇକରି ନୀତି ପାଳନ କରବେ। ପଞ୍ଚଦେବତା ପୂଜା କରବାର ଉତ୍ରୁ ଶାସ୍ତ୍ରୀୟ ପୂଜା ରାମାଭିଷେକ ନୀତି କରାଯାଇକରି ପୁଷ୍ୟା ନକ୍ଷତ୍ର ଯୋଗତୀ ମହାରାଜଙ୍କର ଅଭିଷେକ କରାଯିବା। ସମ୍ବଲପୁର ବିର୍ଷାମୁଣ୍ଡା ପଡ଼ିଆନ 28 ନମ୍ବର ସମ୍ବଲପୁର ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପଞ୍ଚବାଦ୍ୟ ରଙ୍ଗାରଙ୍ଗ ଆତସବାଜୀ ସହିତ ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜନାରାୟଣ ମିଶ୍ର, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଆଉ ଅଲଗା ଅଧିକାରୀମାନେ ଉଦ୍ଘାଟନୀ ସମାରୋହଟି ଯୋଗ ଦେଇଥିଲେ। ଏହି ଅବସରରେ ମନୋରଞ୍ଜନ ସାହୁ, ଡକ୍ଟର ପରମେଶ୍ୱର ମୁଣ୍ଡ, ଡକ୍ଟର ଶ୍ୟାମସୁନ୍ଦର ଧର ଆଉ ସନ୍ଧ୍ୟାରାଣୀ ସରକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପହିଲା ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ସାଂସ୍କୃତିକ ଦଳମାନେ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେଆଡ଼େ ଝାରସୁଗୁଡ଼ା ଜିଲ୍ଲା ନଭିଲ ଚାଲିଥିବା ଦୁଲଦୁଲି ମହୋତ୍ସବର 4 ନମ୍ବର ଦିନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଛି। ହକି ଇଣ୍ଡିଆ ଲିଗ୍ର 7 ନମ୍ବର ସଂସ୍କରଣ ଗଲାକାଲି ପୁରୁଷ ବର୍ଗତି ଚେନ୍ନାଇନ ବେଦାନ୍ତ କଳିଙ୍ଗ ଲାନ୍ସର୍ସ 4-2 ରାଞ୍ଚି ରୟାଲ୍ସ ଦଳକେ ହରାଇଛି। ଆଜି ସଞ୍ଜବେଳର 5 ବଜେ ରାଞ୍ଚିନ ମହିଳା ବର୍ଗତି JSW ସୁରମା ହକି କ୍ଲବ ଆଉ ରାଞ୍ଚି ରୟାଲ୍ସ ଦଳ ମୁହାଁମୁହିଁ ହେବେ। ସେଆଡ଼େ ପୁରୁଷ ବର୍ଗତି ଚେନ୍ନାଇନ ସଞ୍ଜବେଳର 7:30 ଏସ୍ଜି ପାଇପର୍ସ ଆଉ HILGC ଦଳ ଭିତରେ ମ୍ୟାଚ୍ ଖେଳାଯିବା। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 2-3 ଦିନ ଭିତରେ ରାତିର ତାପମାତ୍ରା 2-4 ଡିଗ୍ରୀ ତକ କମିକରି ଶୀତ ବଢ଼ିପାରେ। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।